ଓମ୍ ଶାନ୍ତି। 2/12/2024 ର ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ତୁମକୁ ନିଜର ଆତ୍ମା ରୂପେ ଦୀପକକୁ ନିଜେ ହିଁ ସମ୍ଭାଳିବାକୁ ହେବ। ମାୟାର ତୋଫାନରୁ ରକ୍ଷା ପାଇବା ପାଇଁ ଜ୍ଞାନ ଯୋଗର ଗୁରୁତ୍ୱ ନିଶ୍ଚିନ୍ତ ଦରକାର। ପ୍ରଶ୍ନ, କେଉଁ ପୁରୁଷାର୍ଥ ଗୁପ୍ତ ବାବାଙ୍କଠାରୁ ଗୁପ୍ତ ଭାବରେ ସମ୍ପତ୍ତି ବା ବର୍ଷା ପ୍ରାପ୍ତ କରାଇ ଦେଇଥାଏ? ଉତ୍ତର, ଅନ୍ତର୍ମୁଖୀ ଅର୍ଥାତ୍ ଚୁପ୍ ରହି ବାବାଙ୍କୁ ମନେ ପକାଅ, ତେବେ ଗୁପ୍ତ ରୂପରେ ବର୍ଷା ମିଳିଯିବ। ବାବାଙ୍କ ସ୍ମୃତିରେ ରହି ଶରୀର ଛାଡ଼ିଲେ ତ ବହୁତ ଭଲ, ଏଥିରେ କୌଣସି କଷ୍ଟ ନାହିଁ। ବାବାଙ୍କୁ ମନେ ପକାଇବା ସହିତ ଜ୍ଞାନ ଯୋଗର ସେବା ମଧ୍ୟ କରିବାକୁ ପଡ଼ିବ। ଯଦି ନ କରିପାରୁଛ, ତେବେ କର୍ମଣା ସେବା କର, ବହୁତଙ୍କୁ ସୁଖ ଦେବା ଦ୍ୱାରା ଆଶୀର୍ବାଦ ମିଳିବ। ନିଜର ଚାଲିଚଳନ ଏବଂ କଥାବାର୍ତ୍ତା ମଧ୍ୟ ବହୁତ ସାତ୍ୱିକ ହେବା ଦରକାର। ଗୀତ, ନିର୍ବଳ ସେ ଲଢାଇ ବଲୱାନ କି। ଓମ୍ ଶାନ୍ତି। ବାବା ବୁଝାଇ ଦେଇଛନ୍ତି, ଯେତେବେଳେ ଏଭଳି ଗୀତ ଶୁଣୁଛ, ପ୍ରତ୍ୟେକ ନିଜ ଉପରେ ହିଁ ବିଚାର ସାଗର ମନ୍ଥନ କର। ଏକଥା ତ ପିଲାମାନେ ଜାଣିଛନ୍ତି, ମନୁଷ୍ୟ ମୃତ୍ୟୁବରଣ କଲେ 12 ଦିନ ପର୍ଯ୍ୟନ୍ତ ଦୀପ ଜଳାଇଥାନ୍ତି। ତୁମେମାନେ ପୁଣି ମରିବା ପାଇଁ ପ୍ରସ୍ତୁତି କରୁଛ ଏବଂ ପୁରୁଷାର୍ଥ କରି ନିଜର ଜ୍ୟୋତି ନିଜେ ହିଁ ଜଳାଉଛ। ଯେଉଁମାନେ ମାଳାରେ ଆସିବେ, ସେହିମାନେ ହିଁ ପୁରୁଷାର୍ଥ କରୁଛନ୍ତି। ପ୍ରଜାମାନେ ଏହି ମାଳାରେ ଆସୁନାହାନ୍ତି। ପୁରୁଷାର୍ଥ କରିବା ଦରକାର ଯେ ଆମେ କିପରି ବିଜୟ ମାଳାରେ ପ୍ରଥମେ ଯିବୁ। ଯେପରି ମାୟା ବିରାଡ଼ି ତୋଫାନ ଆଣି ବିକର୍ମ କରାଇ ନ ଦେଉ, ଯାହାଦ୍ୱାରା ଦୀପ ଲିଭିଯିବ। ଏଥିରେ ଜ୍ଞାନ ଏବଂ ଯୋଗ ଉଭୟର ବଳ ଦରକାର। ଯୋଗ ସହିତ ଜ୍ଞାନ ମଧ୍ୟ ଜରୁରୀ। ପ୍ରତ୍ୟେକଙ୍କୁ ନିଜ ଦୀପକୁ ସମ୍ଭାଳିବାକୁ ପଡ଼ିବ। ଶେଷ ପର୍ଯ୍ୟନ୍ତ ପୁରୁଷାର୍ଥ ଚାଲୁ ରହିବ। ରେସ୍ ମାନେ ପ୍ରତିଯୋଗିତା ଚାଲୁଛି, ତେଣୁ ବହୁତ ସାବଧାନ ରହିବାକୁ ପଡ଼ିବ, ଯେପରି ଜ୍ୟୋତି କମ୍ ନ ହୋଇଯାଉ, ଲିଭି ନ ଯାଉ। ସେଥିପାଇଁ ଜ୍ଞାନ ଏବଂ ଯୋଗର ଘିଅ ପ୍ରତିଦିନ ପକାଇବାକୁ ପଡୁଛି। ଯୋଗ ବଳରେ ଶକ୍ତି ନ ଥିଲେ ଦୌଡ଼ି ପାରିବ ନାହିଁ, ପଛରେ ରହିଯିବ। ସ୍କୁଲରେ ପାଠପଢ଼ାର ବିଷୟ ରହିଥାଏ, ବିଦ୍ୟାର୍ଥୀମାନେ ଦେଖନ୍ତି ଯେ ମୁଁ ଏହି ବିଷୟରେ ପ୍ରବୀଣ ନୁହେଁ, ତେଣୁ ସେହି ହିସାବରେ ପୁଣି ଅଧିକ ମେହନତ କରିଥାନ୍ତି। ଏଠାରେ ମଧ୍ୟ ସେହିପରି ହେଉଛି। ସ୍ଥୂଳ ସେବାର ବିଷୟ ମଧ୍ୟ ବହୁତ ଭଲ, ଅନେକଙ୍କର ଆଶୀର୍ବାଦ ମିଳିଥାଏ। କେହି କେହି ସନ୍ତାନ ଜ୍ଞାନ ଶୁଣାଇବାର ସେବା କରିଥାନ୍ତି, ଦିନକୁ ଦିନ ସେବାର ବୃଦ୍ଧି ହୋଇ ଚାଲିବ। ଜଣେ ମାଲିକର 6-8ଟି ଦୋକାନ ମଧ୍ୟ ରହିଥାଏ, ସବୁ ଏକାଭଳି ଚାଲିନଥାଏ। କେଉଁଠି କମ୍ ଗ୍ରାହକ ତ କେଉଁଠି ଅଧିକ ଗ୍ରାହକ ହୋଇଥାନ୍ତି। ତୁମର ମଧ୍ୟ ଦିନେ ସେହି ସମୟ ଆସିବ ଯେତେବେଳେ କି ତୁମକୁ ରାତିରେ ମଧ୍ୟ ଫୁରସତ ମିଳିବ ନାହିଁ। ସମସ୍ତେ ଜାଣିପାରିବେ ଯେ ଜ୍ଞାନର ସାଗର ବାବା ଆସିଛନ୍ତି, ଅବିନାଶୀ ଜ୍ଞାନ ରତ୍ନ ଦ୍ୱାରା ଝୁଲାମଣି ଭରପୁର କରୁଛନ୍ତି। ପୁଣି ଏତେ ସନ୍ତାନ ଆସିବେ ଯେ ସେ କଥା ନ କହିଲେ ଭଲ, ଜଣେ ଅନ୍ୟ ଜଣକୁ ଶୁଣାଇଥାନ୍ତି ନା। ଏଠାରେ ଏହି ଜିନିଷ ବହୁତ ଭଲ ଏବଂ ଶସ୍ତା ମିଳୁଛି। ତୁମେମାନେ ମଧ୍ୟ ଜାଣିଛ, ଏହି ରାଜଯୋଗର ଶିକ୍ଷା ବହୁତ ସହଜ। ସମସ୍ତେ ଏହି ଜ୍ଞାନରତ୍ନ ବିଷୟରେ ଜାଣିଗଲେ ପୁଣି ଆସିବାକୁ ଲାଗିବେ। ତୁମେ ଏହି ଜ୍ଞାନ ଏବଂ ଯୋଗର ସେବା କରୁଛ। ଯେଉଁମାନେ ଏହି ଜ୍ଞାନ ଯୋଗର ସେବା କରିପାରୁନାହାନ୍ତି, ତେବେ କର୍ମଣା ସେବାରେ ମଧ୍ୟ ନମ୍ବର ରହିଛି। ସମସ୍ତଙ୍କର ଆଶୀର୍ବାଦ ମିଳିବ, ପରସ୍ପରକୁ ସୁଖ ଦେବାକୁ ପଡ଼ିଥାଏ। ଏହା ତ ବହୁତ ବହୁତ ଶସ୍ତା ଖଣି ଅଟେ। ଏହା ହେଲା ଅବିନାଶୀ ହୀରା ଲୀଳାର ଖଣି। 8 ରତ୍ନର ମାଳା ତିଆରି କରିଥାନ୍ତି ନା, ପୂଜା ମଧ୍ୟ କରନ୍ତି, କିନ୍ତୁ କେହି ହେଲେ ଜାଣିନାହାନ୍ତି ଯେ ଏହି ମାଳା କେଉଁମାନଙ୍କର ତିଆରି ହୋଇଛି। ତୁମେମାନେ ଜାଣିଛ କିପରି ଆମେ ହିଁ ପୂଜ୍ୟରୁ ପୂଜାରୀ ହେଉଛୁ। ଏହା ବହୁତ ଆଶ୍ଚର୍ଯ୍ୟଜନକ ଜ୍ଞାନ, ଯାହାକୁ ଦୁନିଆରେ କେହି ବି ଜାଣିନାହାନ୍ତି। ଏବେ ତୁମ ଭାଗ୍ୟବାନ ତାରକା ରୂପେ ସନ୍ତାନମାନଙ୍କର ହିଁ ନିଶ୍ଚୟ ରହିଛି ଯେ ଆମେ ସ୍ୱର୍ଗର ମାଲିକ ଥିଲୁ, ଏବେ ନର୍କର ମାଲିକ ହୋଇଯାଇଛୁ। ସ୍ୱର୍ଗର ମାଲିକ ହେଲେ ପୁଣି ପୁନର୍ଜନ୍ମ ମଧ୍ୟ ସେହିଠାରେ ହିଁ ନେବୁ। ବର୍ତ୍ତମାନ ପୁନର୍ବାର ଆମେ ସ୍ୱର୍ଗର ମାଲିକ ହେବାକୁ ଯାଉଛୁ। ତୁମେ ବ୍ରାହ୍ମଣମାନେ ହିଁ ଏହି ସଙ୍ଗମ ଯୁଗ ବିଷୟରେ ଜାଣିଛ। ଅନ୍ୟ ପାର୍ଶ୍ୱରେ ସାରା ଦୁନିଆ ଏବେ କଳିଯୁଗରେ ଅଛି। ଯୁଗ ତ ଅଲଗା ଅଲଗା ରହିଛି ନା। ଯଦି ସତ୍ୟଯୁଗରେ ଥିବେ ତେବେ ପୁନର୍ଜନ୍ମ ମଧ୍ୟ ସତ୍ୟଯୁଗରେ ନେବେ। ତୁମେମାନେ ଏବେ ସଙ୍ଗମ ଯୁଗରେ ଅଛ। ତୁମମାନଙ୍କ ମଧ୍ୟରୁ କେହି ଶରୀର ତ୍ୟାଗ କଲେ ତେବେ ସଂସ୍କାର ଅନୁସାରେ ପୁଣି ଆସି ଏହିଠାରେ ହିଁ ଜନ୍ମ ନେବେ। ତୁମେ ବ୍ରାହ୍ମଣମାନେ ହେଉଛ ସଙ୍ଗମ ଯୁଗୀ, କିନ୍ତୁ ସେମାନେ ଏବେ କଳିଯୁଗର ଶୂଦ୍ର ଅଟନ୍ତି। ଏହି ଜ୍ଞାନ ମଧ୍ୟ ତୁମକୁ ହିଁ ଏହି ସଙ୍ଗମ ଯୁଗରେ ହିଁ ମିଳୁଛି। ତୁମେ ବିକେ ଜ୍ଞାନ ଗଙ୍ଗାମାନେ ପ୍ରାକ୍ଟିକାଲରେ ଏବେ ସଙ୍ଗମ ଯୁଗରେ ଅଛ। ଏବେ ତୁମକୁ ପ୍ରତିଯୋଗିତା କରିବାକୁ ହେବ, ଦୋକାନ ସମ୍ଭାଳିବାକୁ ହେବ। ଜ୍ଞାନ ଯୁଗର ଧାରଣା ନଥିଲେ ଦୋକାନ ସମ୍ଭାଳି ପାରିବ ନାହିଁ। ସେବାର ଫଳ ତ ବାବା ଦୋକାନକୁ ଯାଉଛନ୍ତି। ଯଜ୍ଞ ରଚନା ହେଲେ ଭିନ୍ନ ଭିନ୍ନ ପ୍ରକାର ବ୍ରାହ୍ମଣମାନେ ଆସିଥାନ୍ତି, ପୁଣି କାହାକୁ ଅଧିକ ଦକ୍ଷିଣା କାହାକୁ କମ୍ ମିଳିଥାଏ। ସେହିପରି ବର୍ତ୍ତମାନ ପରମପିତା ପରମାତ୍ମା ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଛନ୍ତି। ଆମେ ହେଲେ ବ୍ରାହ୍ମଣ, ଆମର ଧନ୍ଦା ହେଲା ମନୁଷ୍ୟମାନଙ୍କୁ ଦେବତା କରାଇବା। ଏଭଳି ଯଜ୍ଞ ଆଉ କେଉଁଠାରେ ନାହିଁ ଯେଉଁଠି କହିବେ ଯେ ଆମେ ଏହି ଯଜ୍ଞ ଦ୍ୱାରା ମନୁଷ୍ୟରୁ ଦେବତାକୁ ହେଉଛୁ। ଏହାକୁ ରୁଦ୍ର ଜ୍ଞାନ ଯଜ୍ଞ ଅଥବା ପାଠଶାଳା ମଧ୍ୟ କୁହାଯାଉଛି। ଜ୍ଞାନ ଏବଂ ଯୋଗ ଦ୍ୱାରା ପ୍ରତ୍ୟେକ ସନ୍ତାନ ଦେବୀ ଦେବତା ପଦ ପାଇପାରିବେ। ବାବା ରାୟ ମଧ୍ୟ ଦେଉଛନ୍ତି ଯେ ତୁମେ ପରମଧାମରୁ ବାବାଙ୍କ ସାଥିରେ ଆସିଛ। ତୁମେ କହୁଛ ଆମେ ପରମଧାମ ନିବାସୀ ଅଟୁ। ଏବେ ବାବାଙ୍କ ମତ ଦ୍ୱାରା ଆମେ ସ୍ୱର୍ଗର ସ୍ଥାପନା କରୁଛୁ। ଯିଏ ସ୍ଥାପନ କରିବେ ସେ ନିଶ୍ଚୟ ମାଲିକ ହେବେ। ତୁମେମାନେ ଜାଣିଛ ଏହି ଦୁନିଆରେ ଆମେ ସବୁଠାରୁ ଭାଗ୍ୟବାନ। ଜ୍ଞାନ ସୂର୍ଯ୍ୟ, ଜ୍ଞାନ ଚନ୍ଦ୍ରମା ଏବଂ ଜ୍ଞାନ ତାରକା ଅଟୁ। ଜ୍ଞାନ ସାଗର ହିଁ ଆମକୁ ଏଭଳି କରାଉଛନ୍ତି। ତେବେ ସୂର୍ଯ୍ୟ, ଚନ୍ଦ୍ର, ତାରକା ତ ସ୍ଥୂଳରେ ମଧ୍ୟ ଅଛନ୍ତି ନା, ତାଙ୍କ ସହିତ ଆମର ତୁଳନା କରାଯାଇଛି। ତେଣୁ ଆମେମାନେ ହିଁ ଜ୍ଞାନ ସୂର୍ଯ୍ୟ, ଜ୍ଞାନ ଚନ୍ଦ୍ରମା, ଜ୍ଞାନ ତାରକା ହୋଇଥିବୁ। ଜ୍ଞାନର ସାଗର ବାବା ହିଁ ଆମକୁ ଏପରି କରୁଛନ୍ତି, ନାମ ତ ରହିବ ନା। ଜ୍ଞାନ ସୂର୍ଯ୍ୟ ଅଥବା ଜ୍ଞାନ ସାଗରଙ୍କର ଆମେ ସନ୍ତାନ ଅଟୁ, ଅଥବା ଜ୍ଞାନ ସାଗରଙ୍କର ଆମେ ସନ୍ତାନ ଅଟୁ। ସେ ତ ଏଠାକାର ବାସିନ୍ଦା ନୁହନ୍ତି। ବାବା କହୁଛନ୍ତି ମୁଁ ଆସି ତୁମକୁ ନିଜ ସମାନ କରୁଛି। ଜ୍ଞାନ ସୂର୍ଯ୍ୟ, ଜ୍ଞାନ ତାରକା ତୁମକୁ ଏହିଠାରେ ହିଁ ହେବାକୁ ପଡିବ। ତୁମେ ଜାଣିଛ ବାସ୍ତବରେ ଆମେ ଭବିଷ୍ୟତରେ ପୁଣି ଏହିଠାରେ ହିଁ ସ୍ୱର୍ଗର ମାଲିକ ହେବୁ, କିନ୍ତୁ ପୁରୁଷାର୍ଥ ଉପରେ ହିଁ ସବୁକିଛି ନିର୍ଭର କରୁଛି। ଆମେ ମାୟା ଉପରେ ବିଜୟ ପ୍ରାପ୍ତ କରୁଥିବା ଯୋଦ୍ଧା ଅଟୁ। ସେମାନେ ପୁଣି ମନକୁ ବଶ କରିବା ପାଇଁ କେତେ ହଠ ଆଦି କରୁଛନ୍ତି, ତୁମେ ତ ହଠ ଯୋଗ ଆଦି କରିପାରିବ ନାହିଁ। ବାବା କହୁଛନ୍ତି ତୁମକୁ କୌଣସି କଷ୍ଟ କରିବାକୁ ପଡିବ ନାହିଁ। ମୁଁ କେବଳ ଏତିକି କହୁଛି ତୁମକୁ ମୋ ପାଖକୁ ଆସିବାକୁ ପଡିବ, ସେଥିପାଇଁ ମୋତେ ମନେ ପକାଅ, ମୁଁ ତୁମମାନଙ୍କୁ ନେବାକୁ ଆସିଛି। ଏହି କଥା ଅନ୍ୟ କୌଣସି ମନୁଷ୍ୟ କହିପାରିବେ ନାହିଁ। ଯଦି ନିଜକୁ ଈଶ୍ୱର ବୋଲି କହୁଛନ୍ତି କିନ୍ତୁ ନିଜକୁ ଗାଇଡ କହିପାରିବେ ନାହିଁ। ବାବା କହୁଛନ୍ତି ମୋ ମୁଖ୍ୟ ପଣ୍ଡା କାଳର କାଳ ଅଟେ। ସତ୍ୟବାନ ଓ ସାବିତ୍ରୀର ଗୋଟିଏ କାହାଣୀ ରହିଛି ନା, ତାଙ୍କର ଶାରୀରିକ ସ୍ନେହ ଥିବା କାରଣରୁ ଦୁଃଖୀ ହେଉଥିଲେ। ତୁମେ ତ ଖୁସି ହେଉଛ, ମୁଁ ତୁମ ଆତ୍ମାକୁ ନେଇଯିବି, ତୁମେ କେବେ ଦୁଃଖୀ ହେବ ନାହିଁ। ଜାଣିଛ ଆମର ବାବା ଆମକୁ ସ୍ୱିଟ୍ ହୋମ୍ ମାନେ ଶାନ୍ତିଧାମକୁ ନେଇଯିବା ପାଇଁ ହିଁ ଆସିଛନ୍ତି, ଯାହାକୁ ମୁକ୍ତିଧାମ, ନିର୍ଭାଣ ଧାମ କୁହାଯାଉଛି। କହୁଛନ୍ତି ମୁଁ କାଳର କାଳ ଅଟେ, ସେ ତ ଗୋଟିଏ ଆତ୍ମାକୁ ନେଇଯାଉଛି, ମୁଁ ତ କେତେ ବଡ଼ କାଳ। 5000 ବର୍ଷ ପୂର୍ବରୁ ମଧ୍ୟ ମୁଁ ଗାଇଡ ହୋଇ ସମସ୍ତଙ୍କୁ ନେଇଯାଉଥିଲି, ସାଜନ ସଜନୀମାନଙ୍କୁ ଘରକୁ ଫେରାଇ ନେବେ, ତେଣୁ ତାଙ୍କୁ ମନେ ପକାଇବାକୁ ପଡିବ। ତୁମେମାନେ ଜାଣିଛ ଏବେ ଆମେ ପଢୁଛୁ, ପୁଣି ଏଠାକୁ ଆସିବୁ, ପ୍ରଥମେ ଶାନ୍ତିଧାମ ଯିବୁ, ପୁଣି ତଳକୁ ଆସିବୁ, ତୁମେ ସ୍ୱର୍ଗର ତାରକା ଅଟ। ଆଗରୁ ନର୍କର ତାରକା ଥିଲ। ପିଲାମାନଙ୍କୁ ତାରକା ବୋଲି କୁହାଯାଏ। ତେବେ ପୁରୁଷାର୍ଥର କ୍ରମ ଅନୁସାରେ ଭାଗ୍ୟବାନ ତାରକା ହୋଇଥାନ୍ତି। ତୁମକୁ ଜେଜେବାପାଙ୍କର ସମ୍ପତ୍ତି ମିଳୁଛି। ଏହା ବଡ଼ ଜବରଦସ୍ତ ଖଣି ଅଟେ ଏବଂ ଏହା ଥରେ ମାତ୍ର ବାହାରୁଛି। ସେ ଖଣି ତ ବହୁତ ଅଛି ନା, ଦିନକୁ ଦିନ ବହୁତ ବାହାରି ଚାଲିଛି। ଖୋଜିଲେ ଆହୁରି ବହୁତ ବାହାରିବ। ଏଠାରେ ତ କେବଳ ଥରେ ମାତ୍ର ଗୋଟିଏ ହିଁ ଖଣି ମିଳୁଛି, ତାହା ହେଉଛି ଅବିନାଶୀ ଜ୍ଞାନରତ୍ନର ଖଣି। ଏମିତି ତ ଜ୍ଞାନର ପୁସ୍ତକ ବହୁତ ଅଛି, କିନ୍ତୁ ତାକୁ ରତ୍ନ ବୋଲି କୁହାଯିବ ନାହିଁ। ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି। ସିଏ ଅବିନାଶୀ ଜ୍ଞାନରତ୍ନର ନିରାକାରୀ ଖଣି ଅଟନ୍ତି। ରତ୍ନ ଦ୍ୱାରା ଆମେ ନିଜର ଝୁଲାମୁଣି ଭରପୁର କରୁଛୁ, ତେଣୁ ତୁମେମାନେ ଖୁସି ହେବା ଉଚିତ। ପ୍ରତ୍ୟେକଙ୍କର ଶୁଦ୍ଧ ଅଭିମାନ ମଧ୍ୟ ରହିଛି। ଦୋକାନରେ ଅଧିକ ବିକ୍ରି ହେଲେ ତାର ନାଁ ମଧ୍ୟ ବିଖ୍ୟାତ ହୋଇଯାଏ। ତୁମେ ଏଠାରେ ପ୍ରଜା ସହିତ ଉତ୍ତରାଧିକାରୀ ମଧ୍ୟ ତିଆରି କରୁଛ, ତେଣୁ ଏଠାରୁ ରତ୍ନର ଝୁଲା ଭରି ପୁଣି ସେଠାରେ ଯାଇ ଦାନ ଦେବାକୁ ହେବ। ପରମପିତା ପରମାତ୍ମା ହିଁ ଜ୍ଞାନର ସାଗର ଅଟନ୍ତି, ଯିଏକି ଜ୍ଞାନରତ୍ନ ଦ୍ୱାରା ତୁମମାନଙ୍କର ଝୁଲା ଭରୁଛନ୍ତି। ବାକି ସେହି ସମୁଦ୍ର ନୁହେଁ ଯାହାର ବର୍ଣ୍ଣନା ଶାସ୍ତ୍ରରେ ଦେଖାଯାଇଛି, ଯେ ରତ୍ନର ଥାଳି ଭରି ଦେବା ଦେବତାମାନଙ୍କୁ ଦେଉଛୁ। ସେହି ସାଗରରୁ ଏହି ଜ୍ଞାନରତ୍ନ ମିଳିନଥାଏ। ଏହା ହେଉଛି ଜ୍ଞାନ ରତ୍ନର କଥା। ଡ୍ରାମା ଅନୁସାରେ ପୁଣି ତୁମକୁ ରତ୍ନର ଖଣି ମଧ୍ୟ ମିଳୁଛି। ସେଠାରେ ପ୍ରଚୁର ହୀରା ଲୀଳା ରହିବ, ଯେଉଁଥିରେ ପୁଣି ଭକ୍ତି ମାର୍ଗରେ ମନ୍ଦିର ଆଦି ତିଆରି କରିବ। ଭୂମିକମ୍ପ ଇତ୍ୟାଦି ହେଲେ ସେ ସବୁ ତଳକୁ ଚାଲିଯାଏ। ସେଠାରେ ତ ମହଲ ଆଦି ବହୁତ ତିଆରି ହେବ, ଗୋଟିଏ ନୁହେଁ। ଏଠାରେ ମଧ୍ୟ ରାଜାମାନଙ୍କର ବହୁତ ପ୍ରତିଯୋଗିତା ହେଉଛି। ତୁମେମାନେ ଜାଣିଛ, କଳ୍ପ ପୂର୍ବ ସଦୃଶ ଯେପରି ଘର ତିଆରି କରିଥିଲ ସେହିପରି ପୁଣି ତିଆରି କରିବ। ସେଠାରେ ତ ବହୁତ ସହଜରେ ଘର ଆଦି ତିଆରି ହେଉଥିବ। ବିଜ୍ଞାନ ବହୁତ କାମ ଦେଇଥାଏ, କିନ୍ତୁ ସେଠାରେ ସାଇନ୍ସ ଶବ୍ଦ ରହିବ ନାହିଁ। ସାଇନ୍ସକୁ ହିନ୍ଦୀରେ ବିଜ୍ଞାନ ବୋଲି କହିଥାନ୍ତି। ଆଜିକାଲି ତ ବିଜ୍ଞାନ ଭବନ ବୋଲି ନାମ ରଖିଦେଇଛନ୍ତି। ବିଜ୍ଞାନ ଶବ୍ଦର ଜ୍ଞାନ ସହିତ ସମ୍ବନ୍ଧ ରହୁଛି। ଜ୍ଞାନ ଏବଂ ଯୋଗକୁ ବିଜ୍ଞାନ କୁହାଯାଉବ। ଜ୍ଞାନ ଦ୍ୱାରା ରତ୍ନ ମିଳୁଛି, ଯୋଗ ଦ୍ୱାରା ଆମେ ସଦା ସୁସ୍ଥ ହେଉଛୁ। ଏହା ଜ୍ଞାନ ଏବଂ ଯୋଗର ନଲେଜ ଅଟେ, ଯାହାଦ୍ୱାରା ପୁଣି ବୈକୁଣ୍ଠରେ ବଡ଼ ବଡ଼ ଭବନ ତିଆରି ହେବ। ଆମେ ବର୍ତ୍ତମାନ ହିଁ ଏହି ସମସ୍ତ ଜ୍ଞାନକୁ ଜାଣୁଛେ। ତୁମେମାନେ ଜାଣିଛ, ଆମେମାନେ ଭାରତକୁ ସ୍ୱର୍ଗ କରୁଛୁ। ତୁମକୁ ଏହି ଦେହ ସହିତ କୌଣସି ମମତ୍ୱ ନାହିଁ। ଆମେ ଆତ୍ମା ଏହି ଶରୀରକୁ ତ୍ୟାଗ କରି ସ୍ୱର୍ଗରେ ଯାଇ ନୂଆ ଶରୀର ନେବୁ। ସେଠାରେ ମଧ୍ୟ ଜାଣିଥାନ୍ତି ଯେ ଏହି ପୁରୁଣା ଶରୀରକୁ ତ୍ୟାଗ କରି ନୂଆ ଶରୀର ନେବୁ। ସେଠାରେ କୌଣସି ଦୁଃଖ ଅଥବା ଶୋକ ରହିବ ନାହିଁ। ନୂଆ ଶରୀର ନେଲେ ତ ଭଲ କଥା। ଆମକୁ ବାବା ଏପରି କରୁଛନ୍ତି, ଯେପରି କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲୁ। ଆମେ ମନୁଷ୍ୟରୁ ଦେବତା ହେଉଛୁ। ବାସ୍ତବରେ କଳ୍ପ ପୂର୍ବରୁ ମଧ୍ୟ ଅନେକ ଧର୍ମ ଥିଲା। ଗୀତାରେ ଏସବୁ କଥା କିଛି ନାହିଁ। ଗାୟନ ମଧ୍ୟ ରହିଛି, ବ୍ରହ୍ମଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନ ହେଉଛି। ଅନେକ ଧର୍ମର ବିନାଶ କିପରି ହେଉଛି ତାହା ତୁମେମାନେ ବୁଝାଇ ପାରିବ। ଏବେ ସ୍ଥାପନା ହେଉଛି। ବାବା ସେତେବେଳେ ଆସିଥିଲେ ଯେତେବେଳେ ଦେବୀ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଥିଲା। ପୁଣି ପରମ୍ପରା କିପରି ଚାଲିଥିବ, ଏହା ବହୁତ ସହଜ କଥା। ବିନାଶ କାହାର ହେଲା? ଅନେକ ଧର୍ମର। ତେବେ ବର୍ତ୍ତମାନ ଅନେକ ଧର୍ମ ରହିଛି ନା? ବର୍ତ୍ତମାନ ଅନ୍ତିମ ସମୟ, ତେଣୁ ସୃଷ୍ଟିର ସମସ୍ତ ଜ୍ଞାନ ତୁମମାନଙ୍କର ବୁଦ୍ଧିରେ ରହିବା ଉଚିତ। ଏମିତି ନୁହେଁ ଯେ କେବଳ ସେ ବାବା ହିଁ ବୁଝାଉଛନ୍ତି। କ'ଣ ଏହି ବାବା କିଛି ହେଲେ କହୁନାହାନ୍ତି? ଏହାଙ୍କର ମଧ୍ୟ ପାଠ ଅଛି। ବ୍ରହ୍ମାଙ୍କ ଶ୍ରୀମଦର ମଧ୍ୟ ଗାୟନ ରହିଛି। ଶ୍ରୀକୃଷ୍ଣ ପାଇଁ ତ ଶ୍ରୀମତ କହୁନାହାନ୍ତି, ସେଠାରେ ତ ସମସ୍ତେ ଶ୍ରୀ ଅଟନ୍ତି, ତେଣୁ ତାଙ୍କୁ ଶ୍ରୀମତର କୌଣସି ଦରକାର ହିଁ ନାହିଁ। ଏଠାରେ ବ୍ରହ୍ମଙ୍କର ମଧ୍ୟ ମତ ମିଳୁଛି। ସେଠାରେ ତ ଯଥା ରାଜା ରାଣୀ ତଥା ପ୍ରଜା ସମସ୍ତଙ୍କର ଶ୍ରେଷ୍ଠ ମତ ରହିବ। ତେବେ ନିଶ୍ଚିନ୍ତ ସେହି ମତ କେହି ଜଣେ ଦେଇଥିବେ। ଦେବତାମାନେ ଶ୍ରୀମତ ଯୁକ୍ତ ଅଟନ୍ତି। ଶ୍ରୀମତ ଦ୍ୱାରା ହିଁ ସୃଷ୍ଟି ସ୍ୱର୍ଗ ହେଉଛି, ଶ୍ରୀମତ ଦ୍ୱାରା ନର୍କ ହୋଇଯାଉଛି। ଶ୍ରୀମତ ହେଉଛି ଶିବଙ୍କର। ଏସବୁ ସହଜରେ ବୁଝିବାର କଥା। ଶିବବାବାଙ୍କର ହିଁ ଏସବୁ ଦୋକାନ ମାନେ ସେଣ୍ଟର ଅଟେ। ଆମେ ପିଲାମାନେ ତାଙ୍କ ଦୋକାନକୁ ଚଳାଉଛୁ। ଯିଏ ଭଲ ଦୋକାନ ଚଳାଇଥାନ୍ତି ତାଙ୍କର ନାମ ବିଖ୍ୟାତ ହୋଇଥାଏ, ଠିକ ଯେଭଳି ବ୍ୟବସାୟରେ ହୋଇଥାଏ। କିନ୍ତୁ କୁଚିତ କେହି କେହି ଏ ବେପାର କରିଥାନ୍ତି। ଏହି ବେପାର ତ ସମସ୍ତଙ୍କୁ କରିବାକୁ ହେବ। ଛୋଟ ପିଲାମାନେ ମଧ୍ୟ ଜ୍ଞାନ ଓ ଯୋଗର ବ୍ୟାପାର କରିପାରିବେ। ଶାନ୍ତିଧାମ ଓ ସୁଖଧାମ ବାସ୍ ବୁଦ୍ଧିରେ ତାକୁ ମନେ ପକାଇବାକୁ ହେବ। ସେମାନେ ରାମ ରାମ କୁହନ୍ତି, କିନ୍ତୁ ଏଠାରେ ଚୁପ୍ ରହି ବାବାଙ୍କୁ ମନେ ପକାଇବାକୁ ହେବ। ମୁଖରେ କିଛି ହେଲେ କହିବାର ଆବଶ୍ୟକତା ନାହିଁ। ଶିବପୁରୀ ବିଷ୍ଣୁପୁରୀ ଏସବୁ ବହୁତ ସହଜ କଥା। ମିଠା ଘର ମିଠା ରାଜଧାନୀରେ ମନେ ଅଛି, ସେମାନେ ସ୍ଥୂଳ ମନ୍ତ୍ର ଦେଉଛନ୍ତି। ଏହା ହେଉଛି ସୂକ୍ଷ୍ମ ମନ୍ତ୍ର। ଯୋଗ ଅତି ସୂକ୍ଷ୍ମ ଅଟେ। କେବଳ ଏହି ରାଜଯୋଗ ଦ୍ୱାରା ହିଁ ଆମେ ସ୍ୱର୍ଗର ମାଲିକ ହୋଇଯାଉଛୁ। କିଛି ହେଲେ ମୁଖ ଦ୍ୱାରା ଜପ କରିବାର ନାହିଁ, କେବଳ ବାବାଙ୍କୁ ମନେ ପକାଇବାକୁ ହେବ। ଏଥିରେ କିଛି ହେଲେ ଶବ୍ଦ କରିବାକୁ ପଡ଼ିନଥାଏ। ଗୁପ୍ତ ବାବାଙ୍କ ଠାରୁ ଗୁପ୍ତ ବର୍ଷା ଚୁପ୍ ରହି ଅନ୍ତର୍ମୁଖୀ ହୋଇ ଆମେ ପାଉଛୁ। ଏହିପରି ଯୋଗଯୁକ୍ତ ହୋଇ ଶରୀର ଛାଡ଼ିଦେଲେ ବହୁତ ଭଲ। ଏଥିରେ କୌଣସି କଷ୍ଟ ନାହିଁ। ଯେଉଁମାନେ ଯୋଗ କରିପାରୁନାହାନ୍ତି ସେମାନେ ନିଜେ ଅଭ୍ୟାସ କରିବା ଉଚିତ। ସମସ୍ତଙ୍କୁ କୁହ ଯେ ବାବା କହୁଛନ୍ତି ମୋତେ ମନେ ପକାଇଲେ ଅନ୍ତିମ ସ୍ମୃତି ଅନୁସାରେ ଗତି ହୋଇଯିବ। ଯୋଗ ଅଗ୍ନି ଦ୍ୱାରା ହିଁ ବିକର୍ମ ବିନାଶ ହେବ ଏବଂ ମୁଁ ତୁମକୁ ସ୍ୱର୍ଗକୁ ପଠାଇଦେବି। ବୁଦ୍ଧି ଯୋଗ ଶିବବାବାଙ୍କ ସହିତ ଲଗାଇବା ବହୁତ ସହଜ। ସମସ୍ତ ପରହେଜ ମାନେ ତମଗୁଣି ଖାଦ୍ୟ ଓ କର୍ମରୁ ଦୂରେଇ ରହିବା ଏହିଠାରେ ହିଁ କରିବାକୁ ହେବ। ତୁମେ ସତପ୍ରଧାନ ହେବାକୁ ଯାଉଛ, ତେଣୁ ତୁମର ସବୁକିଛି ସାତ୍ତ୍ୱିକ ହେବା ଦରକାର। ଚଳନ ସାତ୍ତ୍ୱିକ, ବାଣୀ ସାତ୍ତ୍ୱିକ, ଏହିପରି ନିଜ ସହିତ କଥା ହେବା ଉଚିତ। ସାଥୀମାନଙ୍କ ସହିତ ସ୍ନେହରେ କଥା ହେବା ଉଚିତ। ଗୀତାରେ ମଧ୍ୟ ଅଛି ନା, ପିଉ ପିଉ ବୋଲ ସଦା ଅନମୋଲ, ତୁମେ ହେଉଛ ରୂପ ବସନ୍ତ, ଆତ୍ମାରୂପୀ ଯୋଗୀ ହେଉଛି। ବାବା ଜ୍ଞାନର ସାଗର, ତେଣୁ ନିଶ୍ଚୟ ଆସି ଜ୍ଞାନ ହିଁ ଶୁଣାଇବେ। କହୁଛନ୍ତି ମୁଁ ଥରେ ମାତ୍ର ଆସି ଶରୀର ଧାରଣ କରୁଛି, ଏହା କୌଣସି କମ୍ ଜାଦୁଗରୀ ନୁହେଁ। ବାବା ମଧ୍ୟ ରୂପ ବସନ୍ତ ଅଟନ୍ତି, କିନ୍ତୁ ସିଏ ନିରାକାର, କଥାବାର୍ତ୍ତା କରିପାରିବେ ନାହିଁ, ସେଥିପାଇଁ ଶରୀର ନେଇଛନ୍ତି। କିନ୍ତୁ ସେ ପୁନର୍ଜନ୍ମରେ ଆସୁନାହାନ୍ତି, ଆତ୍ମାମାନେ ତ ପୁନର୍ଜନ୍ମରେ ଆସୁଛନ୍ତି। ତୁମେମାନେ ବାବାଙ୍କ ଉପରେ ସମର୍ପଣ ହେଉଛ, ତେଣୁ ବାବା କହୁଛନ୍ତି କୌଣସି ଶରୀରଧାରୀ ସହିତ ମମତା ରଖ ନାହିଁ, ନିଜର ବୋଲି କିଛି ହେଲେ ଭାବ ନାହିଁ। ମମତା ତୁଟାଇବା ପାଇଁ ହିଁ ବାବା ଏହି ଯୁକ୍ତି ରଚନା କରିଛନ୍ତି। ପ୍ରତି ପଦକ୍ଷେପରେ ବାବାଙ୍କୁ ପଚାରିବାକୁ ପଡୁଛି। ମାୟା ଏପରି ଯେ ଚାପୁଡ଼ା ମାରିଦେଉଛି, ଏହା ସମ୍ପୂର୍ଣ୍ଣ ଭାବେ ବକ୍ସିଂ ଅଟେ। ଅନେକ ଚୋଟ ଖାଇ ପୁଣି ଛିଡ଼ା ହୋଇଯାଉଛନ୍ତି। ଲେଖୁଛନ୍ତି ମଧ୍ୟ, ବାବା ମାୟା ଚାପୁଡ଼ା ଲଗାଇଦେଲା, ମୁହଁ କଳା କରାଇଦେଲା, ଯେପରିକି ଚାରି ମହଲାରୁ ତଳକୁ ପଡ଼ିଗଲ, କ୍ରୋଧ କରିଲ ତ, ଯେପରି ତିନି ମହଲାରୁ ତଳକୁ ଖସିଗଲ। ଏହା ବହୁତ ବୁଝିବାର କଥା। ଏବେ ଦେଖ ପିଲାମାନେ ଟେପ୍ ମଧ୍ୟ ମାଗୁଛନ୍ତି, ବାବା ଟେପ୍ ପଠାଅ, ଆମେ ଆକୁରେଟ୍ ମୂଲ୍ୟ ଶୁଣିବୁ। ଏହାର ପ୍ରବନ୍ଧ ମଧ୍ୟ ହେଉଛି, ବହୁତ ଜଣ ଶୁଣିଲେ ବହୁତଙ୍କର ଭାଗ୍ୟ ଖୋଲିବ, ବହୁତଙ୍କର କଲ୍ୟାଣ ହେବ। ଯେଉଁମାନେ କଲେଜ ଖୋଲନ୍ତି ତାଙ୍କୁ ପରବର୍ତ୍ତୀ ଜନ୍ମରେ ବିଦ୍ୟା ଅଧିକ ମିଳିଥାଏ। ବାବା ମଧ୍ୟ କହୁଛନ୍ତି ଟେପ୍ ମେସିନ୍ କିଣ, ତେବେ ବହୁତଙ୍କର କଲ୍ୟାଣ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧ୍ୟ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ଏକ ନମ୍ବର, ସତପ୍ରଧାନ ହେବା ପାଇଁ ବହୁତ ବହୁତ ସଂଯମତା ରକ୍ଷା କରି ଚାଲିବାକୁ ହେବ। ନିଜର ଖାଦ୍ୟ ପାନୀୟ କଥାବାର୍ତ୍ତା ସବୁକିଛି ସାତ୍ୱିକ କରିବାକୁ ହେବ। ବାବାଙ୍କ ସମାନ ରୂପ ବସନ୍ତ ଅର୍ଥାତ୍ ଯୋଗ ଏବଂ ଜ୍ଞାନରେ ପରିପୂର୍ଣ୍ଣ ହେବାକୁ ପଡିବ। ଦୁଇ ନମ୍ବର, ଅବିନାଶୀ ଜ୍ଞାନରତ୍ନ ନିରାକାରୀ ଭଣ୍ଡାର ଅର୍ଥାତ ବାବାଙ୍କ ଠାରୁ ନିଜର ଝୁଲାମୁଣି ଭରପୁର କରି ଅସରନ୍ତି ଖୁସିରେ ରହିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ରତ୍ନ ଗୁଡିକୁ ଦାନ ଦେବାକୁ ହେବ। ବରଦାନ ନଷ୍ଟମୁହା ହୋଇ ଦୁଃଖ ଅଶାନ୍ତିର ଚିହ୍ନ ବର୍ଣ୍ଣକୁ ସମାପ୍ତ କରୁଥିବା ସ୍ମୃତି ସ୍ୱରୂପ ଆତ୍ମା ହୁଅ। ଯେଉଁମାନେ ସର୍ବଦା ଜଣଙ୍କର ସ୍ମୃତିରେ ରହିଥାନ୍ତି ସେମାନଙ୍କର ସ୍ମୃତି ଏକରସ ହୋଇଥାଏ। ତେବେ ଏକରସ ସ୍ଥିତିର ଅର୍ଥ ହେଲା ଜଣଙ୍କ ଦ୍ୱାରା ସର୍ବସମ୍ବନ୍ଧର ଏବଂ ସର୍ବପ୍ରାପ୍ତିର ରସ ଅନୁଭବ କରିବା। ଯେଉଁମାନେ ବାବାଙ୍କୁ ସର୍ବସମ୍ବନ୍ଧରେ ନିଜର କରି ସର୍ବଦା ସ୍ମୃତି ସ୍ୱରୂପ ସ୍ମୃତିରେ ରହିଥାନ୍ତି ସେମାନେ ଅତି ସହଜରେ ନଷ୍ଟମୁହା ହୋଇଯାଆନ୍ତି ଏବଂ ଯେଉଁମାନେ ନଷ୍ଟମୁହା ଅଟନ୍ତି ସେମାନଙ୍କୁ କେବେ ବି ଧନ ରୋଜଗାର କରିବାରେ ତାକୁ ସମ୍ଭାଳିବାରେ ବା କୌଣସି ରୋଗରେ ପଡ଼ିବାର ଦୁଃଖରେ ଢେଉର ଅନୁଭବ ହୋଇନଥାଏ। କାରଣ ନଷ୍ଟମୁହାର ଅର୍ଥ ହେଲା ଦୁଃଖ ଅଶାନ୍ତିର ଚିହ୍ନବର୍ଣ୍ଣ ନଥିବ, ସର୍ବଦା ନିଶ୍ଚିନ୍ତ ରହୁଥିବ। ସ୍ଲୋଗାନ କ୍ଷମାଶୀଳ ସେହିମାନେ ଅଟନ୍ତି ଯେଉଁମାନେ ଦୟାଶୀଳ ହୋଇ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଚାଲିଛନ୍ତି। ଆଚ୍ଛା, ଓମ୍ ଶାନ୍ତି।